ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଯୋଗ ବିଶ୍ୱ ଶାନ୍ତି ପାଇଁ ମାନବତାକୁ, ଭାରତର ଏକ ଅନନ୍ୟ ଅବଦାନ, ଯୋଗ ସଂଯୋଗ ସମ୍ମିଳନୀରେ କହିଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଯାଜପୁରରେ ଝାଡ଼ାବାନ୍ତି ସଂକ୍ରମଣର ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଦଳ। ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ। ଏବଂ ରାଜ୍ୟର ପୁରପଲ୍ଲୀରେ ଆଜିଠାରୁ ପାଳନ କରାଯାଉଛି କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଯୋଗ ବିଶ୍ୱ ଶାନ୍ତି ପାଇଁ ମାନବତାକୁ, ଭାରତର ଏକ ଅନନ୍ୟ ଅବଦାନ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗର ବାର୍ତ୍ତା ନେଇ ଆୟୋଜିତ ବିଶ୍ୱ ଯୋଗ ସମ୍ମିଳନୀ ଯୋଗ ସଙ୍ଗମରେ ଯୋଗଦେଇ ଶ୍ରୀ ଯାଦବ କହିଛନ୍ତି, ଯୋଗ ବିଶ୍ୱ କଲ୍ୟାଣ ଦିଗରେ ଭାରତର ଆକାଂକ୍ଷାର ପ୍ରତିନିଧିତ୍ୱ କରେ। ଯୋଗ କୌଣସି ପ୍ରତିବନ୍ଧକ ରଖେ ନାହିଁ। ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଯୋଗ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଯୋଗ ଭାରତ କି ପ୍ରାଚୀନ ପରମ୍ପରା କା ଅମୂଲ୍ୟ ଉପହାର ହେ। ୟେ ମନ ଶରୀର କି ଏକତା, ବିଚାର ଔର କ୍ରିୟା, ସଂୟମ ଔର ପୂର୍ତ୍ତି, ମନୁଷ୍ୟ ଔର ପ୍ରକୃତି କେ ବୀଚ ମେ ସାମଞ୍ଜସ୍ୟ, ସ୍ୱାସ୍ଥ୍ୟ ଔର କଲ୍ୟାଣ କେ ଲିଏ ଏକ ସମଗ୍ର ଦୃଷ୍ଟିକୋଣ କା ପ୍ରତୀକ ହେ।
ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସ୍ୱରୂପ ଏହି ସମ୍ମିଳନୀରେ 1000ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ପ୍ରତିନିଧି ମଣ୍ଡଳୀ ଯାଜପୁର ଗସ୍ତରେ ଆସି ଝାଡ଼ାବାନ୍ତି ରୋଗର ସ୍ଥିତି ସମୀକ୍ଷା କରିଛନ୍ତି। ମିଶନର ପରିଚାଳନା ନିର୍ଦ୍ଦେଶକ ବୃନ୍ଦା ଡିଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଡାକ୍ତରଖାନା ପରିସରରେ ସ୍ଥିତି ନେଇ ଆଲୋଚନା କରୁଛନ୍ତି। ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ବିଭାଗୀୟ ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀ ବୈଠକରେ ଉପସ୍ଥିତ ଅଛନ୍ତି। ଆମ ସମ୍ଭାଦଦାତାଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଯାଜପୁର, ଧାନଗଦୀ, ସୁକିନ୍ଦା, କୋରେଇ, ଧର୍ମଶାଳା ଆଦି ବ୍ଲକ ଏବଂ ବ୍ୟାସନଗର ପୌର ପରିଷଦ ଅଞ୍ଚଳରୁ ଆକ୍ରାନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସି ଆଜି ମଧ୍ୟ ଚିକିତ୍ସା ପାଇଁ ପହଞ୍ଚିଛନ୍ତି। ଏବେ ମଧ୍ୟ 170 ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବାସି ଖାଦ୍ୟର ଯାଞ୍ଚ ନେଇ ବିଭିନ୍ନ ହୋଟେଲ ଉପରେ ଚଢ଼ାଉ ଜାରି ରହିଛି। ଜିଲ୍ଲା ପ୍ରଶାସନ ସମସ୍ତ କର୍ମଚାରୀଙ୍କୁ ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କାରଣ ଯାଞ୍ଚ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି, ଦୁର୍ଘଟଣାର କାରଣ ନେଇ ଏହି କମିଟି ଯାଞ୍ଚ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ମୁକାବିଲା ପାଇଁ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ଆଜି ଗାନ୍ଧୀନଗରସ୍ଥିତ ଏଫ୍ଏସ୍ଏଲ୍ ଏବଂ ଏନ୍ଏଫ୍ଏସ୍ୟୁ ପରିଦର୍ଶନ କରି ଡିଏନ୍ଏ ପରୀକ୍ଷଣ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଆସନ୍ତା 30 ତାରିଖରେ ଦେଶର ସବୁ ବିମାନ ବନ୍ଦରରେ ମକ୍ଡ୍ରିଲ୍ ହେବା ନେଇ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଗସ୍ତରେ ଆସିବେ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ଶ୍ରୀ ନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଏକ ରୋଡ୍ ଶୋରେ ଯୋଗଦେବେ, ଏହାପରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ରିପୋର୍ଟ, ପ୍ରାମାଣିକ ଚଳଚ୍ଚିତ୍ର ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସ୍ନେହାଶିଷ ଦାସ ପରୀକ୍ଷାରେ ଓଡ଼ିଶାରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଗତ ମଇ ମାସ 4 ତାରିଖରେ ଅନୁଷ୍ଠିତ ପରୀକ୍ଷାରେ 22 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଦେଶର 5000ରୁ ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ ମୋଟ 13 ଭାଷାରେ ପରୀକ୍ଷା କରାଯାଇଥିଲା। ଛାତ୍ରଛାତ୍ରୀମାନେ ntae.nic.inରେ ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଦଇତାପତି ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷାପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ଗାଁଠୁ ପୁରପଲ୍ଲୀ ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ପିଠାପଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ରଜପର୍ବ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି, ବର୍ଷାଋତୁ ଆଗମନରେ ମାଟି ମା'ଙ୍କୁ ସମ୍ମାନ ଜଣାଇ ପିଠା ମିଠା ଦୋଳି ଓ ବାଗୁଡ଼ି ଖେଳ ଏବଂ ପାନ ଓ ବ୍ୟଞ୍ଜନର ଆୟୋଜନ ମଧ୍ୟରେ ଏହି କୃଷିଭିତ୍ତିକ ଗଣପର୍ବ ଓଡ଼ିଶାର ପୁରପଲ୍ଲୀରେ ତିନିଦିନ ଧରି ପାଳନ କରାଯାଇଥାଏ। ଏଥିରୁ ଆମେ ପ୍ରକୃତି ସହିତ ମିଳିମିଶି ଚଳିବାର ପ୍ରେରଣା ଗ୍ରହଣ କରିବା ଉଚିତ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ରାଜ୍ୟ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ରଜ ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରଜ ଆମ ଓଡ଼ିଆ ସଂସ୍କୃତିର ଏକ ମହାନ ଗଣପର୍ବ। ଏହି ପର୍ବ ସମାଜରେ ଲିଙ୍ଗଗତ ସମାନତା ଓ ସଶକ୍ତିକରଣର ବାର୍ତ୍ତା ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରକୃତି ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବା ଏହି ପର୍ବର ଅନନ୍ୟ ପରମ୍ପରା। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପଡ଼ା ପଞ୍ଚାୟତର କଶିପଡ଼ା ଗ୍ରାମସ୍ଥିତ ମା' ସିଂହ ବାହିନୀଙ୍କ ପୀଠରେ ରଜପର୍ବ ପାଳନ କରାଯାଉଛି। ଏଥିଲାଗି ପ୍ରାତଃ ସମୟରୁ ମଙ୍ଗଳ ଆଳତୀ, ଅବକାଶ ନୀତି, ମାର୍ଜଣା ଆଦି କରାଯାଇ ମା'ଙ୍କୁ ନୂତନ ବେଶରେ ସଜିତ କରିବା ସହ ବାଳଭୋଗ କରାଯାଇଥିଲା। ମା'ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ରକ୍ତଦାନ କରନ୍ତୁ, ଆଶା ସୃଷ୍ଟି କରନ୍ତୁ, ଉଭୟ ଜୀବନ ବଞ୍ଚାଇଥାଏ। ମାନବ ଜୀବନ ରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାର ସଂକଳ୍ପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟରେ ରକ୍ତର ବହୁତ ଆବଶ୍ୟକତା ରହିଛି, ଏହାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ ଜାରି ରଖିବାକୁ ହେବ। ରକ୍ତଦାତା ଦିବସ ଅବସରରେ ରକ୍ତଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ଜନସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି। ରକ୍ତଦାନର ମହତ୍ୱ ସମ୍ପର୍କରେ ବୁର୍ଲା ଭୀମସାରର ରକ୍ତ ସଞ୍ଚାଳନ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ ପ୍ରସାଦ କହିଛନ୍ତି,
ସ୍ୱେଚ୍ଛାସେବୀ ରକ୍ତଦାତାମାନଙ୍କର ବହୁତ ବଡ଼ ମୁଖ୍ୟ ଭୂମିକା ରହିଛି। ରକ୍ତର ଆବଶ୍ୟକତା ମୁଖ୍ୟ ଭାବରେ ଆମର ପ୍ରଦେଶରେ ନିର୍ଭର କରେ ତାଙ୍କମାନଙ୍କ ଉପରେ, କାହିଁକି ନା ସେମାନେ ଯଦି ଆସିକରି ରକ୍ତ ନ ଦେବେ ତାହେଲେ ରୋଗୀମାନେ ଠିକ୍ ଟାଇମ୍ରେ ପାଇପାରିବେନି। ଯେଉଁମାନେ ରେଗୁଲାରଲି ବ୍ଲଡ୍ ରକ୍ତଦାନ କରନ୍ତି ସେମାନଙ୍କର ନ୍ୟୁ ଆର୍ବିସି ଫର୍ମେସନ୍ ହୁଏ, ତାଙ୍କର କେତେ ଗୁଡ଼ିଏ ଡିଜିଜ୍ ଫର୍ ଏକ୍ସାମ୍ପଲ୍ ଯୋଉ ବାର୍ଦ୍ଧକ୍ୟ ଅବସ୍ଥାରେ ଯୋଉ ଆଲଜେମର୍ସ ଡିଜିଜ୍ ହୁଏ ବା ସ୍ମରଣ ଶକ୍ତି ଜଲ୍ଦି ଚାଲିଯିବାର ହଉ ବା ଜିଆଇ କ୍ୟାନ୍ସର ହଉ, ଏଗୁଡ଼ାକର ଇନ୍ସିଡେଣ୍ଟ କମ୍ ଦେଖାଯାଏ।
ଭଦ୍ରକ ଜିଲ୍ଲା ଗେଲପୁର ମୁଖ୍ୟ ଚିକିତ୍ସାଳୟଠାରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଶତାଧିକ ଏନ୍ସିସି କ୍ୟାଡେଟ୍, ରେଡ୍କ୍ରସ୍, ସ୍ୱେଚ୍ଛାସେବୀମାନଙ୍କଠାରୁ ପ୍ରାୟ 1000 ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଡିଟିୟୁ ପରିସରରେ ବିଶ୍ୱ ରକ୍ତଦାତା ଦିବସ ଆୟୋଜିତ ହୋଇଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଯୋଗ ବିଶ୍ୱଶାନ୍ତି ପାଇଁ ମାନବତାକୁ ଭାରତର ଏକ ଅନନ୍ୟ ଅବଦାନ, ଯୋଗ ସଂଯୋଗ ସମ୍ମିଳନୀରେ କହିଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଯାଜପୁରରେ ଝାଡ଼ାବାନ୍ତି ସଂକ୍ରମଣର ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଦଳ। ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ ଏବଂ ରାଜ୍ୟର ପୁରପଲ୍ଲୀରେ ଆଜିଠାରୁ ପାଳନ କରାଯାଉଛି କୃଷି ଭିତ୍ତିକ ତିନିଦିନିଆ ଗଣପର୍ବ ରଜ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।